ନମସ୍କାର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବସନ୍ତପୁର ଗ୍ରାମ ପଞ୍ଚାୟତର ଶ୍ରୀ ଦୁଶାସନ ସାହୁ ସୋସିଆଲ ଡେଭଲପମେଣ୍ଟ କାମ ଆଜିକୁ 10 ବର୍ଷ ହେଲା ବିଭିନ୍ନ ଜିଲ୍ଲାରେ ଗୁଞ୍ଜ ତରଫରୁ କରିଆସୁଛି। ସେଥିରୁ କଣାସ ବ୍ଲକ ଅଡାଲ ପଞ୍ଚାୟତର ନୂଆଗାଁ ଗ୍ରାମର ବାତ୍ୟା ଅଞ୍ଚଳ ଥିବାରୁ ଏହି ଗାଁ ସବୁ ବର୍ଷ ବର୍ଷା ସମୟରେ ପାଣିରେ ବୁଡ଼ି ରହେ, କିନ୍ତୁ ଏହାର ସମାଧାନ କରିବାକୁ ଯାଇ ଲୋକମାନଙ୍କୁ ନିଜ କାମ ନିଜେ କରିବାକୁ ଯାଇ 500 ମିଟର ମାଟି କାମର ଏକ ରାସ୍ତା ଗାଁର ସବୁ ଲୋକମାନେ ଏକାଠି କାମ କରିଥିଲେ ଏବଂ ସରକାରଙ୍କ ଉପରେ ନିର୍ଭର ନ କରି ଗୁଞ୍ଜର ସହାୟତା ଦ୍ୱାରା ପ୍ରଭାବିତ ହୋଇ ପୁରା 5 ମିଟରର ମାଟି କାମ 3 ମିଟର ଉଚ୍ଚତାରେ 12 ଫୁଟ ଓସାରରେ ପକ୍କା ରାସ୍ତା ତିଆରି କରିଥିବାରୁ ବନ୍ୟା ବାତ୍ୟା ଦାଉରୁ ରକ୍ଷା ପାଇବାରୁ ନିଶ୍ଚିତ ରୂପେ ସୁବିଧା ପାଇଛନ୍ତି। ଏହା ଗୁଞ୍ଜର ଏକ ବୃହତ ପଦକ୍ଷେପ। ଧନ୍ୟବାଦ।